ନମସ୍କାର, ମୋ ନାଁ ବନିତା ଦିଗାଲ। ମୁଁ ଆଦିବାସୀ ଗାଁରେ ରୁହେ। ମୁଁ ଜଣେ ସିଏମ୍ସି ମେମ୍ବର। ଆଉ ଯେତେବେଳେ ଆମର ଡିସ୍କ୍ଲୋଜିଂ କରିବା ପାଇଁ ଆମେ ଗାଡ଼ି ଡାକୁଛୁ, ଠିକ୍ ଟାଇମ୍ରେ ଗାଡ଼ି ଆସୁନି। ଆଉ ସେମାନେ ଦିନକୁ ଦିନ ଅଧିକ ରେଟ୍ କରୁଛନ୍ତି, ସେଇଥିପାଇଁ ବହୁତ ଲୋକମାନେ ଅସୁବିଧାରେ ହେଉଛନ୍ତି। ଆଉ ସେ ଠିକ୍ରେ ମଧ୍ୟ ପରିଷ୍କାର ଭାବରେ ଟାଙ୍କି ସଫା କରୁନାହାନ୍ତି, ସେଇଥିପାଇଁ ଆପଣମାନଙ୍କୁ ଅନୁରୋଧ, ଏ ବିଷୟରେ କିଛି ବ୍ୟବସ୍ଥା କରନ୍ତୁ।